26:16 ଈଶ୍ୱର ଅବ୍ରାହ୍ମଙ୍କୁ ବନ୍ଧୁ ବୋଲି ଡାକିଲେ। ସେ କହିଲେ, ଅବ୍ରାହ୍ମର ବଂଶଧର ସଦାକାଳ ଆମର ଲୋକ ହେବେ। କିନ୍ତୁ ନିଜର ସନ୍ତାନ ନଥିବାରୁ ଅବ୍ରାହ୍ମ ଦୁଃଖିତ ଥିଲେ। ଈଶ୍ୱର ଅବ୍ରାହ୍ମଙ୍କୁ ଘରୁ ବାହାରକୁ ଡାକି କହିଲେ, ଉପରକୁ ଚାହିଁ ଦେଖ, ପୁଣି ତାରା ସବୁକୁ ଗଣ, ସେହିପରି ତୁମ୍ଭର ସନ୍ତାନ ଓ ବହୁ ବଂଶ ହେବ। ଈଶ୍ୱରଙ୍କ ସେହି ପ୍ରତିଜ୍ଞାରେ ଅବ୍ରାହ୍ମ ବିଶ୍ୱାସ କଲେ, ତହୁଁ ଈଶ୍ୱର ତାଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ପୁନର୍ବାର ଈଶ୍ୱର ଅବ୍ରାହ୍ମଙ୍କୁ କହିଲେ, ଦିନେ ତୁମ୍ଭର ବଂଶ ସମଗ୍ର କିଣାନ ଦେଶକୁ ଅଧିକାର କରିବେ।